ଯୋହନ 18 ଅଧ୍ୟାୟ। ଯୀଶୁ ଏହି ପ୍ରାର୍ଥନା କରିସାରିବା ପରେ ଶିଷ୍ୟମାନଙ୍କ ସହିତ ଚାଲିଗଲେ। ସେମାନେ କିଦ୍ରଣ ଉପତ୍ୟକା ପାରି ହୋଇଗଲେ। ଆରପଟେ ଜଳପାଇ ବୃକ୍ଷର ଗୋଟିଏ ବଗିଚା ଥିଲା। ଯୀଶୁ ଓ ତାହାଙ୍କ ଶିଷ୍ୟମାନେ ସେଠାକୁ ଗଲେ। ଯିହୁଦା ଏହି ସ୍ଥାନ ଜାଣିଥିଲା, କାରଣ ଯୀଶୁ ପ୍ରାୟ ତାହାଙ୍କ ଶିଷ୍ୟମାନଙ୍କ ସହିତ ସେହି ସ୍ଥାନକୁ ଯାଉଥିଲେ। ସେହି ଯିହୁଦା ହିଁ ଯୀଶୁଙ୍କର ବିରୁଦ୍ଧରେ ଗଲା, ତେଣୁ ସେ ଦଳେ ସୈନ୍ୟଙ୍କୁ ନେଇ ବଗିଚାକୁ ଗଲା। ସେ ମୁଖ୍ୟ ଯାଜକ ଓ ଫାରୁସିମାନଙ୍କ ମଧ୍ୟରୁ କେତେକ ପ୍ରହରୀମାନଙ୍କୁ ମଧ୍ୟ ଆଣିଥିଲା। ସେମାନେ ମଶାଲ, ଲଣ୍ଠନ ଓ ଅସ୍ତ୍ରଶସ୍ତ୍ର ଆଣି ସେଠାରେ ପହଞ୍ଚିଲେ। ତାହାଙ୍କ ପ୍ରତି କ'ଣ ଘଟିବ ସେ କଥା ଯୀଶୁ ଆଗରୁ ଜାଣିଥିଲେ। ସେ ସେମାନଙ୍କ ନିକଟକୁ ଯାଇ ପଚାରିଲେ,
ତୁମ୍ଭେ କାହାକୁ ଖୋଜୁଛ?
ସେହି ଲୋକମାନେ ଉତ୍ତର ଦେଲେ,
ନାଜରେତୀୟ ଯୀଶୁଙ୍କୁ।
ଯୀଶୁ କହିଲେ,
ମୁଁ ନିଜେ ସେହି ଯୀଶୁ।
ଯୀଶୁଙ୍କ ବିରୁଦ୍ଧରେ ଯାଇଥିବା ଯିହୁଦା ମଧ୍ୟ ସେମାନଙ୍କ ସହିତ ଠିଆ ହୋଇଥିଲା। ଯେତେବେଳେ ଯୀଶୁ କହିଲେ, ମୁଁ ଯୀଶୁ, ଲୋକମାନେ ପଛକୁ ଘୁଞ୍ଚି ଯାଇ ତଳେ ପଡ଼ିଗଲେ। ଯୀଶୁ ସେମାନଙ୍କୁ ପୁଣି ଥରେ ପଚାରିଲେ,
ତୁମ୍ଭେ କାହାକୁ ଖୋଜୁଛ?
ସେମାନେ କହିଲେ,
ନାଜରେତୀୟ ଯୀଶୁଙ୍କୁ।
ଯୀଶୁ କହିଲେ,
ମୁଁ ତ କହିଲି ଯେ ମୁଁ ସେହି ଯୀଶୁ। ଯଦି ତୁମ୍ଭେ ମୋତେ ଖୋଜୁଛ, ତେବେ ଏହି ଅନ୍ୟ ଲୋକମାନଙ୍କୁ ଏଠାରୁ ଯିବାକୁ ଛାଡ଼ିଦିଅ।
ଏପରି ଘଟିଲା ଯେହେତୁ ପୂର୍ବରୁ ତାହାଙ୍କ ଦ୍ୱାରା କଥିତ ବାଣୀ ସତ୍ୟ ହେବ,
ମୁଁ ତୁମ୍ଭେ ଦେଇଥିବା ଜଣେ ଲୋକକୁ ମଧ୍ୟ ହରେଇ ନାହିଁ।
ଶିମୋନ ପିତରଙ୍କ ପାଖରେ ଗୋଟିଏ ଖଣ୍ଡା ଥିଲା। ସେ ଖଣ୍ଡା ବାହାର କରି ମୁଖ୍ୟ ଯାଜକଙ୍କ ଦାସକୁ ଆଘାତ କଲେ। ସେ ଦାସର ଡାହାଣ କାନ କଟିଗଲା। ସେହି ଦାସର ନାମ ମାଲ୍ଖ ଥିଲା। ଯୀଶୁ ପିତରଙ୍କୁ କହିଲେ,
ତୁମ୍ଭେ ଖଣ୍ଡା ଖାପରେ ରଖିଦିଅ, ପରମ ପିତା ମୋତେ ଏହି ପିଆଲା ପିଇବାକୁ ଦେଇଛନ୍ତି, ମୁଁ ଏହା ଗ୍ରହଣ କରିବା ଉଚିତ।
ତାପରେ ସୈନ୍ୟମାନେ ଓ ସେମାନଙ୍କ ସେନାପତିମାନେ ଓ ଯିହୁଦୀମାନଙ୍କର ପ୍ରହରୀମାନେ ଯୀଶୁଙ୍କୁ ବନ୍ଦୀ କଲେ। ସେମାନେ ତାହାଙ୍କୁ ବାନ୍ଧିଲେ ଓ ହାନାନଙ୍କ ନିକଟକୁ ଘେନିଗଲେ। ହାନାନ କୟାଫାଙ୍କର ଶ୍ୱଶୁର ଥିଲେ। ସେହି ବର୍ଷ କୟାଫା ମହାଯାଜକ ଥିଲେ। କୟାଫା ଯିହୁଦୀମାନଙ୍କୁ ପରାମର୍ଶ ଦେଇଥିଲେ,
ସବୁ ଲୋକମାନଙ୍କର ମଙ୍ଗଳ ପାଇଁ ଜଣେ ପ୍ରାଣ ଦେବା ବରଂ ଭଲ।
ଶିମୋନ ପିତର ଓ ଅନ୍ୟ ଜଣେ ଶିଷ୍ୟ ଯୀଶୁଙ୍କ ସହିତ ଗଲେ। ସେହି ଶିଷ୍ୟ ଜଣ ମହାଯାଜକଙ୍କୁ ଜାଣିଥିଲେ, ତେଣୁ ସେ ଯୀଶୁଙ୍କ ସହିତ ମହାଯାଜକଙ୍କ ଘର ଅଗଣା ପର୍ଯ୍ୟନ୍ତ ଗଲେ, କିନ୍ତୁ ପିତର ଫାଟକ ବାହାରେ ଅପେକ୍ଷା କଲେ। ମହାଯାଜକଙ୍କୁ ଜାଣିଥିବା ସେହି ଶିଷ୍ୟ ଜଣକ ବାହାରକୁ ଫେରିଆସିଲେ। ସେ ଫାଟକ ଜଗିଥିବା ଦାସୀକୁ କହି ସେ ପିତରଙ୍କୁ ଭିତରକୁ ଆଣିଲେ। ସେହି ଦାସୀ ପିତରଙ୍କୁ ପଚାରିଲା,
ତୁମେ ବି କ'ଣ ଏହି ଲୋକର ଶିଷ୍ୟମାନଙ୍କ ମଧ୍ୟରୁ ଜଣେ?
ପିତର ଉତ୍ତର ଦେଲେ,
ନା, ମୁଁ ନୁହେଁ।
ଶୀତ ହେଉଥିଲା। ଦାସ ଓ ପ୍ରହରୀମାନେ ନିଆଁ ଜାଳିଥିଲେ। ସେମାନେ ନିଆଁ ଚାରିପଟେ ଠିଆ ହୋଇ ଦେହକୁ ସେକୁଥିଲେ। ପିତର ମଧ୍ୟ ସେଠାରେ ସେମାନଙ୍କ ସହିତ ଠିଆ ହୋଇଥିଲେ। ମହାଯାଜକ ଯୀଶୁଙ୍କୁ ତାହାଙ୍କ ଶିଷ୍ୟମାନଙ୍କ ବିଷୟରେ ପ୍ରଶ୍ନ ପଚାରିଲେ। ସେ ଯୀଶୁଙ୍କୁ ତାହାଙ୍କ ଶିକ୍ଷା ବିଷୟରେ ପ୍ରଶ୍ନ କଲେ। ଯୀଶୁ ଉତ୍ତର ଦେଲେ,
ମୁଁ ଲୋକମାନଙ୍କୁ ସବୁବେଳେ ଖୋଲାଖୋଲି ଭାବେ ଶିକ୍ଷା ଦେଇଛି। ମୁଁ ସର୍ବଦା ସମାଜ, ଗୃହ ଓ ମନ୍ଦିରରେ ଶିକ୍ଷା ଦେଇ ଆସିଛି। ସେଠାରେ ସବୁ ଯିହୁଦୀମାନେ ଏକତ୍ର ହୁଅନ୍ତି। ମୁଁ କୌଣସି ବିଷୟ ଗୁପ୍ତ ଭାବରେ କହିନାହିଁ। ତୁମ୍ଭେ ମୋତେ କାହିଁକି ପ୍ରଶ୍ନ ପଚାରୁଛ? ମୋର ଶିକ୍ଷା ଶୁଣିଥିବା ଲୋକମାନଙ୍କୁ ପଚାର, ମୁଁ କ'ଣ କହିଥିଲି ସେମାନେ ଜାଣନ୍ତି।
ଯୀଶୁ ଏହି କଥା କହିବା ବେଳେ ଯୀଶୁଙ୍କ ପାଖରେ ଠିଆ ହୋଇଥିବା ଜଣେ ପ୍ରହରୀ ତାହାଙ୍କୁ ପ୍ରହାର କଲା। ସେ କହିଲା,
ତୁମେ ମହାଯାଜକଙ୍କୁ ସେପରି ଉତ୍ତର ଦେବା ଉଚିତ ନୁହେଁ।
ଯୀଶୁ ଉତ୍ତର ଦେଲେ,
ଯଦି ମୁଁ କିଛି ଭୁଲ କହିଲି, ତେବେ ଏଠାରେ ଥିବା ପ୍ରତ୍ୟେକଙ୍କୁ ମୋର ଭୁଲ ଜଣାଇ ଦିଅ। ଯଦି ମୋର କହିବା ଠିକ୍, ତେବେ ମୋତେ ତୁମ୍ଭେ କାହିଁକି ମାରିଲ?
ତେଣୁ ହାନାନ ଯୀଶୁଙ୍କୁ ବନ୍ଧା ହୋଇଥିବା ଅବସ୍ଥାରେ ମହାଯାଜକ କୟଫାଙ୍କ ନିକଟକୁ ପଠାଇଦେଲେ। ଶିମୋନ ପିତର ନିଆଁ ପାଖେ ଠିଆ ହୋଇ ସେକି ହେଉଥିଲେ। ଅନ୍ୟ ଲୋକମାନେ ତାହାଙ୍କୁ ପଚାରିଲେ,
ତୁମ୍ଭେ କ'ଣ ଏହି ଲୋକର ଶିଷ୍ୟମାନଙ୍କ ଭିତରୁ ଜଣେ?
କିନ୍ତୁ ପିତର ମନା କଲେ। ସେ କହିଲେ,
ନା, ମୁଁ ନୁହେଁ।
ମହାଯାଜକଙ୍କର ଜଣେ ଦାସ ସେଠାରେ ଥିଲା। ପିତର ଯେଉଁ ଲୋକର କାନ କାଟି ଦେଇଥିଲେ ସେ ସେହି ଦାସର ସମ୍ପର୍କୀୟ, ତେଣୁ ସେ କହିଲା,
ମୁଁ ଭାବୁଛି ମୁଁ ବଗିଚାରେ ଏହି ଲୋକ ସହିତ ତୁମ୍ଭକୁ ଦେଖିଥିଲି।
କିନ୍ତୁ ପିତର ପୁଣି ଥରେ କହିଲେ,
ନା ମୁଁ ତାହାଙ୍କ ସହିତ ନଥିଲି।
ଠିକ୍ ସେତିକିବେଳେ ଗୋଟିଏ କୁକୁଡ଼ା ଡାକିଲା। ତାପରେ ସେମାନେ ଯୀଶୁଙ୍କୁ କୟଫାଙ୍କ ଘରୁ ରୋମିଓ ରାଜ୍ୟପାଳଙ୍କ ପ୍ରାସାଦକୁ ନେଇଗଲେ। ସେତେବେଳେ ପାହାନ୍ତିଆ ସମୟ। ଯିହୁଦୀମାନେ ପ୍ରାସାଦ ଭିତରକୁ ଗଲେ ନାହିଁ। ସେମାନେ ନିଜକୁ ଅପବିତ୍ର କରିବାକୁ ଚାହୁଁନଥିଲେ, କାରଣ ସେମାନେ ନିସ୍ତାର ପର୍ବର ଭୋଜନ ଖାଇବା ପାଇଁ ଚାହୁଁଥିଲେ। ତେଣୁ ପିଲା ତ ପ୍ରାସାଦ ବାହାରେ ଯିହୁଦୀମାନଙ୍କ ପାଖକୁ ଗଲେ। ସେ ପଚାରିଲେ,
ଏହି ଲୋକ ବିରୁଦ୍ଧରେ ତୁମ୍ଭମାନଙ୍କର ଅଭିଯୋଗ କ'ଣ?
ସେମାନେ ଉତ୍ତର ଦେଲେ,
ସେ ଜଣେ ମନ୍ଦ ଲୋକ, ସେଥିପାଇଁ ଆମେ ତାହାକୁ ତୁମ୍ଭ ନିକଟକୁ ଆଣିଛୁ।
ପିଲା ତ ଯିହୁଦୀମାନଙ୍କୁ କହିଲେ,
ତୁମ୍ଭେ ତାହାକୁ ନେଇଯାଅ ଓ ତୁମ୍ଭ ବ୍ୟବସ୍ଥା ଅନୁସାରେ ତାହାର ବିଚାର କର।
ଯିହୁଦୀମାନେ କହିଲେ,
କିନ୍ତୁ ଆପଣଙ୍କର ଆଇନ ଅନୁସାରେ ଆମ୍ଭେ କାହାକୁ ମୃତ୍ୟୁଦଣ୍ଡ ଦେଇପାରିବୁ ନାହିଁ।
ଏହାଦ୍ୱାରା ସେ କିପରି ମରିବେ ସେ ବିଷୟରେ ଯୀଶୁଙ୍କର ବାଣୀ ସତ୍ୟ ହେଲା। ତାପରେ ପିଲା ତ ପ୍ରାସାଦ ଭିତରକୁ ଚାଲିଗଲେ। ସେ ଯୀଶୁଙ୍କୁ ଆପଣା ନିକଟକୁ ଡାକିଲେ। ତାହାଙ୍କୁ ପଚାରିଲେ,
ତୁମ୍ଭେ କ'ଣ ଯିହୁଦୀମାନଙ୍କର ରାଜା?
ଯୀଶୁ କହିଲେ,
ଏହା ତୁମ୍ଭର ନିଜର ପ୍ରଶ୍ନ ନା ଅନ୍ୟମାନେ ତୁମ୍ଭକୁ ମୋ ବିଷୟରେ କହିଛନ୍ତି?
ପିଲା ତ କହିଲେ,
ମୁଁ ଜଣେ ଯିହୁଦୀ ନୁହେଁ, ତୁମ୍ଭ ନିଜର ଲୋକମାନେ ଓ ସେମାନଙ୍କର ପ୍ରଧାନ ଯାଜକମାନେ ତୁମ୍ଭକୁ ମୋ ପାଖକୁ ଆଣିଛନ୍ତି। ତୁମ୍ଭେ କ'ଣ ଦୋଷ କରିଛ?
ଯୀଶୁ କହିଲେ,
ମୋର ରାଜ୍ୟ ଜଗତର ନୁହେଁ। ଯଦି ଏହା ଜଗତର ହୋଇଥାନ୍ତା, ତେବେ ମୋର ଦାସମାନେ ଯୁଦ୍ଧ କରିଥାନ୍ତେ ଓ ମୋତେ ଯିହୁଦୀମାନେ ଧରିପାରିନଥାନ୍ତେ। କିନ୍ତୁ ମୋ ରାଜ୍ୟ ଅନ୍ୟ ଏକ ସ୍ଥାନରେ।
ପିଲା ତ କହିଲେ,
ତେବେ ତୁମ୍ଭେ ଜଣେ ରାଜା?
ଯୀଶୁ ଉତ୍ତର ଦେଲେ,
ତୁମ୍ଭେ ମୋତେ ରାଜା ବୋଲି କହୁଛ, ଏହା ସତ୍ୟ। ମୁଁ ଏଥିପାଇଁ ଜନ୍ମ ନେଇଛି, ଲୋକମାନଙ୍କୁ ସତ୍ୟ ବିଷୟରେ କହିବା ପାଇଁ। ସେଥିପାଇଁ ମୁଁ ଜଗତକୁ ଆସିଛି। ସତ୍ୟକୁ ଭଲ ପାଉଥିବା ପ୍ରତ୍ୟେକ ଲୋକ ମୋ କଥା ଶୁଣନ୍ତି।
ପିଲା ତ କହିଲେ,
ସତ୍ୟ କ'ଣ?
ସେ ଏହା କହିବା ପରେ ପୁଣି ଯିହୁଦୀମାନଙ୍କ ପାଖକୁ ଗଲେ। ପିଲା ତ କହିଲେ,
ଏହି ଲୋକ ବିରୁଦ୍ଧରେ କୌଣସି ଅଭିଯୋଗ ମୁଁ ପାଉନାହିଁ। ପ୍ରତ୍ୟେକ ବର୍ଷ ନିସ୍ତାର ପର୍ବ ବେଳେ ମୋ ଠାରୁ ଜଣେ ବନ୍ଦୀର ମୁକ୍ତି ମାଗିବା ନିମନ୍ତେ ତୁମ୍ଭମାନଙ୍କର ପ୍ରଥା ଅଛି। ତେଣୁ ତୁମ୍ଭେ ଯଦି ଚାହ, ମୁଁ ଏହି ଯିହୁଦୀମାନଙ୍କ ରାଜାଙ୍କୁ ମୁକ୍ତି ଦେବି।
ମାତ୍ର ଯିହୁଦୀମାନେ ଚିତ୍କାର କଲେ,
ନା, ଏ ଲୋକକୁ ନୁହେଁ, ବାରବ୍ବାକୁ ମୁକ୍ତି ଦିଅ।
ଏହି ବାରବ୍ବା ଜଣେ ଡକାୟତ ଥିଲା।